ହାଇ ଫ୍ରେଣ୍ଡସ୍, ଲିଟିଲ୍ ଷ୍ଟାର୍କୁ ଆପଣମାନଙ୍କୁ ସ୍ୱାଗତ। ଆମେ ପ୍ରାୟତଃ ବଡ଼ମାନଙ୍କ ପାଖରେ ଡିପ୍ରେସନ୍ ଦେଖିଥାଉ, କିନ୍ତୁ ଆଜିକାଲି ଏହି ସମସ୍ୟା ପିଲାମାନଙ୍କ ପାଖରେ ବି ଦେଖିବାକୁ ମିଳୁଛି। ଏଥିପାଇଁ ଖାସ୍ କରି ବାପା ମାମାନଙ୍କୁ ଧ୍ୟାନ ଦେବା ନିହାତି ଦରକାର। ତେବେ ଫ୍ରେଣ୍ଡସ୍, ଯଦି ଆପଣମାନେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି, ତେବେ ଆଜି ହିଁ ସବସ୍କ୍ରାଇବ୍ କରନ୍ତୁ, ଆଉ ଏପରି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ତଳେ ଥିବା ବେଲ୍ ବଟନ୍ଟିକୁ ପ୍ରେସ୍ କରନ୍ତୁ। ଆଜି ଆସନ୍ତୁ ଜାଣିବା, ପିଲାଟି ଡିପ୍ରେସନ୍ରେ ଅଛି ବୋଲି କିପରି ଜାଣିବେ। ଆଜିକାଲି ଛୋଟ ଛୁଆଙ୍କୁ ବେଶୀ ଡିପ୍ରେସନ୍ରେ ଦେଖିବାକୁ ମିଳୁଛି। ଆପଣଙ୍କ ପିଲାଟିର ସବୁ କାର୍ଯ୍ୟରେ ଧ୍ୟାନ ଦେବା ନିହାତି ଦରକାର, ଯାହାଦ୍ୱାରା ଆପଣ ଠିକ୍ ସମୟରେ ପିଲାଟିର ଚେଞ୍ଜ ହେଉଥିବା ସ୍ୱଭାବ ବିଷୟରେ ଜାଣିପାରିବେ। ପିଲାଙ୍କ ଡିପ୍ରେସନ୍ର କେତୋଟି କାରଣ: ପାଠପଢ଼ାର ଅତ୍ୟଧିକ ପ୍ରେସର, ସାଙ୍ଗସାଥିମାନଙ୍କର ପ୍ରେସର ଏବଂ ପିତାମାତାଙ୍କ ଭିତରେ ହେଉଥିବା ଝଗଡ଼ା। ଡିପ୍ରେସନ୍ର ଲକ୍ଷଣ: ବଡ଼ମାନଙ୍କ ଭଳି ଛୋଟମାନଙ୍କ ଡିପ୍ରେସନ୍ରେ ବି ବେଶୀ ଫରକ ନଥାଏ। ଦୁହିଁଙ୍କ ଡିପ୍ରେସନ୍ର କାରଣ ଏକ ପ୍ରକାରର ହୋଇଥାଏ: ଚୁପଚାପ ରହିବା, ଜୋରରେ ଚିଲେଇବା, ପ୍ରଚଣ୍ଡ ରାଗିଯିବା, ସବୁ କଥାରେ ଜିଦ୍ କରିବା, ବହୁତ କାନ୍ଦିବା, ଚିଡ଼ଚିଡ଼ା ହେବା ଏବଂ ଖେଳିବାରେ ମନ ନ ଲାଗିବା। ଯଦି ଏସବୁ ଲକ୍ଷଣ କିଛି ବି ଆପଣଙ୍କ ନଜରରେ ଆସେ ବା ବ୍ୟବହାରରେ ପରିବର୍ତ୍ତନ ଆସିବାର ଦେଖନ୍ତି, ତେବେ ବାପା ମାମାନେ ଏସବୁ ପ୍ରତି ନଜର ରଖନ୍ତୁ, ଆଉ ପିଲାଙ୍କୁ ଭଲରେ ବୁଝାନ୍ତୁ, ନଚେତ୍ ଡାକ୍ତରଙ୍କ ପାଖକୁ ନେଇକି ଯାଆନ୍ତୁ। ପିଲାମାନଙ୍କ ଭିତରେ ହେଉଥିବା ଡିପ୍ରେସନ୍କୁ ଦୂର କରିବା ନିହାତି ଆବଶ୍ୟକ। ସବୁ ଜିନିଷ ଔଷଧରେ ଭଲ ହୁଏନି, ଏଥିପ୍ରତି ବାପା ମାଆଙ୍କୁ ବିଶେଷ ଧ୍ୟାନ ଦୃଷ୍ଟି ଦେବା ଆବଶ୍ୟକ। କେବେ ବି ଡିପ୍ରେସନ୍ ସମୟରେ ଶିଶୁଟିକୁ ଏକା ରହିବାକୁ ଦିଅନ୍ତୁ ନାହିଁ। ତେବେ ଫ୍ରେଣ୍ଡସ୍, ଜାଣିଲେ ତ ପିଲାଟିକୁ ଡିପ୍ରେସନ୍ ହେଇଛି ବୋଲି କିପରି ଜାଣିବେ? ତେବେ ଆଶା କରୁଛି ଆପଣଙ୍କୁ ଏହି ଟିପ୍ସଟି ନିଶ୍ଚୟ ଭଲ ଲାଗିଥିବ। ଧନ୍ୟବାଦ।